ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ବିକଶିତ ଭାରତ ଗଠନ ଲକ୍ଷ୍ୟରେ ସରକାର ପୁଞ୍ଜିନିବେଶକୁ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି କହିଲେ ପ୍ରଧାନମନ୍ତ୍ରୀ. ପାଇପ୍ ଯୋଗେ ପ୍ରାକୃତିକ ଗ୍ୟାସ୍ ଯୋଗାଣ ତଥା ଅତ୍ୟାବଶ୍ୟକ ସେବା ପ୍ରଦାନ ଲକ୍ଷ୍ୟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଲା ମନ୍ତ୍ରୀସ୍ତରୀୟ ବୈଠକ. ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ. ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଗିରଫ ପରିପ୍ରେକ୍ଷୀରେ କାଠମାଣ୍ଡୁରେ ଦଳୀୟ ସମର୍ଥକଙ୍କ ବିକ୍ଷୋଭ ଏବଂ ବେଙ୍ଗାଲୁରୁଠାରେ ଆରମ୍ଭ ହେଲା ଆଇପିଏଲ୍ର 19ତମ ସଂସ୍କରଣ. ଉଦ୍ଘାଟନୀ ମ୍ୟାଚ୍ରେ ଟସ୍ ଜିତି ସନ୍ରାଇଜର୍ସ ହାଇଦ୍ରାବାଦକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆଧୁନିକ ଭିତ୍ତିଭୂମି ମାଧ୍ୟମରେ ବିକଶିତ ଭାରତ ଗଠନ କରିବା ପାଇଁ ସରକାର ପୁଞ୍ଜିନିବେଶକୁ ପ୍ରୋହାହନ ପ୍ରଦାନ କରୁଛନ୍ତି. ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲ୍ଲାର ଜେୱାରଠାରେ ନୟାଡା ଆନ୍ତର୍ଜାତିକ ବିମାନ ବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦ୍ଘାଟନ କରିବା ଅବସରରେ ଶ୍ରୀ ମୋଦି କହିଛନ୍ତି, ଗତ 11 ବର୍ଷ ମଧ୍ୟରେ ଦେଶର ଭିତ୍ତିଭୂମି ବଜେଟ୍ 6 ଗୁଣ ବୃଦ୍ଧି ପାଇଛି. ସେଥିମଧ୍ୟରୁ 17 ଲକ୍ଷ କୋଟି ଟଙ୍କାରୁ ଅଧିକ ରାଜପଥ ଏବଂ ଏକ୍ସପ୍ରେସ୍ ସଡ଼କ ନିର୍ମାଣରେ ବିନିଯୋଗ କରାଯାଇ 1 ଲକ୍ଷ କିଲୋମିଟରରୁ ଅଧିକ ସଡ଼କ ନିର୍ମାଣ କରାଯାଇଛି. ଇତିମଧ୍ୟରେ 100% ବର୍ଗେଜ୍ ରେଳ ବିଦ୍ୟୁତିକରଣ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି.
ବିତେ 11 ବର୍ଷ ମେ 17 ଲକ୍ଷ କରୋଡ ରୁପିଏ ହାଇୱେ ଅର୍ ଏକ୍ସପ୍ରେସ ୱେ ପର ଖର୍ଚ୍ଚ କିଏ ଗଏ 1 ଲକ୍ଷ କିଲୋମିଟର ସେ ଅଧିକ କେ ହାଇୱେ କା ନିର୍ମାଣ କିଆ ଗୟା ହେ 2014 କେ ବାଦ ସେ ରେଲୱେ ମେ 40,000 କିଲୋମିଟର ସେ ଜ୍ୟାଦା ରେଲୱେ ଟ୍ରାକ କା ବିଜଲୀକରଣ କିଆ ଗୟା ହେ ଆଜ ବ୍ରଡ୍ଗେଜ୍ ନେଟୱର୍କ କା ଲଗଭଗ 100% ବିଜଲୀକରଣ ହୋ ଚୁକା ହେ
ଶ୍ରୀ ମୋଦି କହିଛନ୍ତି. ଜେୱାରଠାରେ ନୟାଡା ଆନ୍ତର୍ଜାତିକ ବିମାନ ବନ୍ଦର ଲୋକାର୍ପଣ ହେବା ଫଳରେ ବିକଶିତ ଉତ୍ତରପ୍ରଦେଶ ଏବଂ ବିକଶିତ ଭାରତ ଅଭିଯାନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇପାରିଛି. ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ସର୍ବାଧିକ ଆନ୍ତର୍ଜାତିକ ବିମାନ ବନ୍ଦର ରହିଥିବା ମାନ୍ୟତା ଉତ୍ତରପ୍ରଦେଶ ପାଇଛି. ସେ କହିଛନ୍ତି, ଏହି ବିମାନ ବନ୍ଦରରେ ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ ରହିଛି. ସ୍ୱତନ୍ତ୍ର ରେଳ ଟ୍ରାକ୍ ନିର୍ମାଣ ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବେଙ୍ଗଲ ଏବଂ ଗୁଜରାଟ ଉପକୂଳବର୍ତ୍ତୀ ଅଞ୍ଚଳକୁ ଏହା ସଂଯୋଗ କରିବାରେ ସହାୟକ ହେବ. ପଶ୍ଚିମ ଏସିଆ ସଂଘର୍ଷ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱର ପ୍ରତ୍ୟେକ ରାଷ୍ଟ୍ର ତୈଳ ଏବଂ ଇନ୍ଧନ ଗ୍ୟାସ୍ର ସଙ୍କଟର ମୁକାବିଲା କରୁଛନ୍ତି, ତେବେ ଭାରତବାସୀଙ୍କ ଶକ୍ତି ଉପରେ ନିର୍ଭର କରି ସରକାର ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ଏହି ଆହ୍ୱାନର ମୁକାବିଲା କରିପାରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଯୁଦ୍ଧ ପ୍ରଭାବିତ ଅଞ୍ଚଳରୁ ପ୍ରଚୁର ପରିମାଣରେ ଅଶୋଧିତ ତୈଳ ଏବଂ ଗ୍ୟାସ୍ ଭାରତ ଆମଦାନୀ କରୁଛି. ଦେଶର ଗରିବ ପରିବାର ଏବଂ କୃଷକଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି. ବିଶ୍ୱସ୍ତରୀୟ ଏହି ଆହ୍ୱାନର ମୁକାବିଲା ପାଇଁ ସାମୁହିକ ପ୍ରୟାସ ଏବଂ ଜାତୀୟ ଏକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି. ପାଇପ୍ ଯୋଗେ ପ୍ରାକୃତିକ ଗ୍ୟାସ୍ ଯୋଗାଣ ଏବଂ ସହରାଞ୍ଚଳରେ ଅତ୍ୟାବଶ୍ୟକ ସେବା ଯୋଗାଇଦେବା ଲକ୍ଷ୍ୟ ନେଇ ଆଜି ନୂଆଦିଲ୍ଲୀରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି. ଗୃହ ନିର୍ମାଣ ଓ ସହରାଞ୍ଚଳ ମନ୍ତ୍ରୀ ମନୋହର ଲାଲ, ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ଏବଂ ଉପଭୋକ୍ତା ବ୍ୟାପାର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ବୈଠକରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏ କ୍ଷେତ୍ରରେ କାର୍ଯ୍ୟରତ ଅଂଶୀଦାର ଏଥିରେ ଭାଗ ନେଇ ମତ ବିନିମୟ କରିଛନ୍ତି। ମନ୍ତ୍ରୀ ଶ୍ରୀ ପୁରୀ ସାମ୍ପ୍ରତିକ ଯୁଦ୍ଧ ପରିସ୍ଥିତିରେ ପ୍ରଭାବିତ ହେବାକୁ ଥିବା ବିଶ୍ୱ ଶକ୍ତି କ୍ଷେତ୍ର ଉପରେ ଆଲୋକପାତ କରିଛନ୍ତି। ଶକ୍ତି ସୁରକ୍ଷା ଏବଂ ନିରନ୍ତରତା ବୃଦ୍ଧି ଲକ୍ଷ୍ୟରେ ପିଏନ୍ଜି ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ଶ୍ରୀ ପୁରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସହରାଞ୍ଚଳରେ ପିଏନ୍ଜି ବ୍ୟବସ୍ଥାକୁ ଅଧିକ ବ୍ୟାପକ କରିବାକୁ ମନ୍ତ୍ରୀ ଶ୍ରୀ ପୁରୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଉଦିଆର ପ୍ରତିପକ୍ଷ ତଥା କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ସହ ପଶ୍ଚିମ ଏସିଆ ସଂଘର୍ଷ ନେଇ ଆଲୋଚନା କରିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ଆଜି ହର୍ମୁଜ୍ ପ୍ରଣାଳୀ ଦେଇ ନୌ ଚଳାଚଳକୁ ସୁଗମ କରିବା ତଥା ଅନ୍ୟାନ୍ୟ ପ୍ରସଙ୍ଗ ନେଇ ମତ ବିନିମୟ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଆଞ୍ଚଳିକ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣକୁ ଭାରତ ଦୃଢ଼ ନିନ୍ଦା କରୁଛି। ସାଉଦିଆରବରେ ଭାରତୀୟ ସମ୍ପ୍ରଦାୟଙ୍କୁ ସହଯୋଗ ପ୍ରଦାନ କରିଥିବାରୁ କ୍ରାଉନ୍ ପ୍ରିନ୍ସ ସଲମାନଙ୍କୁ ଶ୍ରୀ ମୋଦି ଧନ୍ୟବାଦ ଜଣାଇଛନ୍ତି।
ఆర్థిక సామాజిక సంస్కృతి పరిస్థితి బదలవత్త మొన్న పార్టీ నేతృత్వ పూరా నుక్సనత్త అదనికే నావా సుజావ్ బాతలితికే మీరు సభ్యత్వరే వాసి సలెండర్ కీముటు కామ్రేడ్ శిల్లా రజిత మంగు సభ్య కామ్రేడ్స్ వాసి సలెండర్ కితికే ఒడిశా పోలీస్ తోర్ సభ్య రకంత మదత్ కింతోర్ 31 మార్చ్ సెవెనాల్ పుల్వాణితే మంతోం పేరుకే ఛత్తీస్గఢ్తే బెన్నా ఓన లోత్తే దాంతోం అదేనికే మీరు వెన్నే సభ్యత్వరే వాయన పార్టీ నేతృత్వ దేవజీ దాదా సంగ్రామ్ దాదా వికాస్ దాదా అవు పాపరావు సంఘే సభ్య కామ్రేడ్స్ సలెండర్ కిత్తోర్ మీరు వెన్నే సభ్యత్వరే ఆల్సి సలెండర్ కీనాయించో నావా ఆపిల్ కియముంతన్ నావా ఫోన్ నంబర్ 8926159478
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ କାର୍ଯ୍ୟକ୍ରମର 132ତମ ସଂସ୍କରଣ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଆଣ୍ଡ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ ଡିଡି ନ୍ୟୁଜ୍ ପିଏମ୍ଓ ଓ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ୟୁଏମ୍ଏଲ୍ ଦଳର ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଗିରଫ ପରେ ନେପାଳର କାଠମାଣ୍ଡୁରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ସିପିଏନ୍ ୟୁଏମ୍ଏଲ୍ର କର୍ମୀ ଶ୍ରୀ ଓଲିଙ୍କ ଗିରଫ ପ୍ରତିବାଦରେ ଜିଲ୍ଲା କୋର୍ଟ ସମ୍ମୁଖରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ଅବସରରେ ଏକ ପ୍ରତିବାଦ ଶୋଭାଯାତ୍ରା ମଧ୍ୟ ସହର ପରିକ୍ରମା କରିଛି। ଗତବର୍ଷ ଜେଏନ୍ଜି ଗୋଷ୍ଠୀଙ୍କ ପ୍ରଦର୍ଶନକୁ ଦମନ କରିବା ଅଭିଯୋଗ ନେଇ ଶ୍ରୀ ଓଲିଙ୍କୁ ଗିରଫ କରାଯାଇଛି। ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଏବଂ ଅର୍ଥନୈତିକ ଅଧୋଗତି ନେଇ ତୃଣମୂଳ କଂଗ୍ରେସ ସରକାର ମୁଖ୍ୟ ମମତା ବାନାର୍ଜୀଙ୍କୁ ଦାୟୀ କରିଛନ୍ତି। ପଶ୍ଚିମବଙ୍ଗରେ ଶ୍ରମିକ ନିମ୍ନମୂଲ୍ୟର ମଜୁରୀ ପାଇବା ସହ ସେମାନଙ୍କ ଆର୍ଥିକ ଅବସ୍ଥା ଭଲ ନଥିବା ଶ୍ରୀ ଶାହା ଅଭିଯୋଗ କରିଛନ୍ତି। କୋଲକାତାରେ ଆଜି ଜନଗଣଙ୍କ ଚାର୍ଜସିଟ୍ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଶାହା ମମତା ବାନାର୍ଜୀଙ୍କ ସରକାର ବେଆଇନ ଅନୁପ୍ରବେଶକାରୀଙ୍କୁ ପ୍ରୋହାହନ ପ୍ରଦାନ କରୁଛି ବୋଲି ଅଭିଯୋଗ କରିଛନ୍ତି। ଏହି ଅବସରରେ ଶ୍ରୀ ଶାହା ରାଜ୍ୟ ସରକାରଙ୍କ ଶାସନକାଳରେ ହୋଇଥିବା ଅବନତି ସମ୍ପର୍କରେ ଆଲୋକପାତ କରିଛନ୍ତି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତବ୍ୟ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ଶାହା କହିଛନ୍ତି। ପଶ୍ଚିମବଙ୍ଗରେ ରାଜନୈତିକ ହିଂସାରେ 300ରୁ ଉର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିବା ବେଳେ ସେଥିରେ ଅଧିକାଂଶ ବିଜେପି ସମର୍ଥିତ କର୍ମୀ ଥିବା ଶ୍ରୀ ଶାହା ଅଭିଯୋଗ କରିଛନ୍ତି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ଆସାମ ଓ ପୁଡୁଚେରୀର ଦଳୀୟ କର୍ମୀଙ୍କୁ ମେରା ବୁଥ୍ ସବ୍ସେ ମଜବୁତ୍ ଅଭିଯାନ ଅଧୀନରେ ସମ୍ବୋଧନ କରିବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ନମୋ ଆପ୍ ମାଧ୍ୟମରେ ଦଳୀୟ କର୍ମୀଙ୍କୁ ସେ ସମ୍ବୋଧନ କରିବେ। ଗତ ଦଶନ୍ଧିରେ ଆସାମର ପ୍ରଗତି ଲକ୍ଷ୍ୟରେ ବିଭିନ୍ନ ବିକାଶମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟବାସୀ ଡବଲ ଇଞ୍ଜିନ୍ ସରକାରଙ୍କ ବିକାଶ କାର୍ଯ୍ୟକୁ ଆହୁରି 5 ବର୍ଷ ସହଯୋଗ ପ୍ରଦାନ କରିବେ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି। ଅନ୍ୟ ଏକ ପୋଷ୍ଟରେ ଶ୍ରୀ ମୋଦି ଗତ 5 ବର୍ଷ ମଧ୍ୟରେ ପୁଡୁଚେରୀର ଡବଲ ଇଞ୍ଜିନ୍ ସରକାର ଲୋକଙ୍କ ଆକାଂକ୍ଷା ପୂରଣ କରିପାରିଛି ବୋଲି କହିଛନ୍ତି। ପୁଡୁଚେରୀର ଦଳୀୟ କର୍ମୀଙ୍କ ସହ ଭାବ ବିନିମୟ କରିବାକୁ ସେ ଉତ୍ସାହିତ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ନୂଆଦିଲ୍ଲୀରେ ଆସନ୍ତାକାଲି ଡିଜାଇନ୍ ଇନୋଭେଟିଭ୍ ସଲ୍ୟୁସନ୍ସ ଫର୍ ହୋଲିଷ୍ଟିକ୍ ଆକ୍ସେସ୍ ସହ ଜଷ୍ଟିସ୍ ଦିଶା ଯୋଜନା ଅଧୀନରେ ଟେଲି ଲ ପଦକ୍ଷେପକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଏକ ଜାତୀୟ ପରାମର୍ଶ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଯୁକ୍ତିବିଦ୍ୟା ଆଧାରରେ ଆଇନ ସେବା ପ୍ରଦାନ ଦ୍ୱାରା ନ୍ୟାୟର ଉପଲବ୍ଧତାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଆଇପିଏଲ୍ କ୍ରିକେଟ୍ର 19ତମ ସଂସ୍କରଣ ବେଙ୍ଗାଲୁରୁଠାରେ ଆରମ୍ଭ ହୋଇଛି। ଆଉ ଅଳ୍ପ ସମୟ ପରେ ଏନ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଉଦ୍ଘାଟନୀ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳ ଆରମ୍ଭ ହେବ। ଟସ୍ ଜିତି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବୋଲିଂ କରିବାକୁ ନିଷ୍ପଭି ନେଇଛି। ସୂଚନାଯୋଗ୍ୟ ଗତ ସଂସ୍କରଣର ବିଜେତା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଗତବର୍ଷ ଆୟୋଜିତ ବିଜୟ ଉତ୍ସବ ପାଳନ ବେଳେ ଘଟିଥିବା ଦଳାଚକଟାରେ 11 ଜଣଙ୍କର ମୃତ୍ୟୁ ହୋଇଥିଲା। ସେମାନଙ୍କ ସ୍କୃତିରେ ଚଳିତ ସଂସ୍କରଣର ଉଦ୍ଘାଟନୀ ସମାରୋହକୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ବାତିଲ କରିଛି। 2 ମାସ ଧରି ଚାଲିବାକୁ ଥିବା ଆଇପିଏଲ୍ ମେ ମାସ 31 ତାରିଖ ପର୍ଯ୍ୟନ୍ତ ଚାଲିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ବିକଶିତ ଭାରତ ଗଠନ ଲକ୍ଷ୍ୟରେ ସରକାର ପୁଞ୍ଜିନିବେଶକୁ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ପାଇପ୍ ଯୋଗେ ପ୍ରାକୃତିକ ଗ୍ୟାସ୍ ଯୋଗାଣ ତଥା ଅତ୍ୟାବଶ୍ୟକ ସେବା ପ୍ରଦାନ ଲକ୍ଷ୍ୟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଲା ମନ୍ତ୍ରୀସ୍ତରୀୟ ବୈଠକ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଗିରଫ ପରିପ୍ରେକ୍ଷୀରେ କାଠମାଣ୍ଡୁରେ ଦଳୀୟ ସମର୍ଥକଙ୍କ ବିକ୍ଷୋଭ ଏବଂ ବେଙ୍ଗାଲୁରୁଠାରେ ଆରମ୍ଭ ହେଲା ଆଇପିଏଲ୍ର 19ତମ ସଂସ୍କରଣ ଉଦ୍ଘାଟନୀ ମ୍ୟାଚ୍ରେ ଟସ୍ ଜିତି ସନ୍ରାଇଜର୍ସ ହାଇଦ୍ରାବାଦକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ସମ୍ବାଦ ଶେଷ ହେଲା।